ଶ୍ରୀକ୍ଷେତ୍ର ଜହ୍ନ ଯୋଡ଼ିଦେଲେ ମୋ ସାଥିରେ ବାବ ବନ୍ଧନ ମୋ ଶ୍ରୀକ୍ଷେତ୍ର ଜହ୍ନ ଯୋଡ଼ିଦେଲେ ମୋ ସାଥିରେ ବାବ ବନ୍ଧନ ତୁ ଦାସିଆ କରିଦେ ମୋତେ ତୋ ପ୍ରେମରେ ନାଚିବି ସତେ ଦେବୀରେ ନଡ଼ିଆ ନବୁରେ କାଳିଆ ଧନ ଯୋଡ଼ିଦେଲେ ମୋ ସାଥିରେ ଭାବରେ ବୁଡ଼ିବି ନୀତି ମୁଁ ଗାଉଥିବି ତୋର ଗୀତି ତୋ ସାଥେ ଜଗାରେ ମିଶେଇ ଦେ ମୋ ମନ ଯୋଡ଼ିଦେଲେ ମୋ ସାଥିରେ ଭବ ବନ୍ଧନ ଯୋଡ଼ିଦେଲେ ମୋ ସାଥିରେ ଭବ ବନ୍ଧନ ତୋ ରାଣୀ ତୋ ଦେଉଳେ ଶ୍ରୀକ୍ଷେତ୍ର ମଣି ଶ୍ରୀକ୍ଷେତ୍ରେ ରହି ମୋ ସାର୍ଥକ ହେବ ଜୀବନ ଯୋଡ଼ିଦେଲେ ମୋ ସାଥିରେ ଭବ ବନ୍ଧନ ଯୋଡ଼ିଦେଲେ ମୋ ସାଥିରେ ଭବ ବନ୍ଧନ ମୋ ଶ୍ରୀକ୍ଷେତ୍ର ଜହ୍ନ ଯୋଡ଼ିଦେଲେ ମୋ ସାଥିରେ ଭବ ବନ୍ଧନ ଯୋଡ଼ିଦେଲେ ମୋ ସାଥିରେ
ଜୟ ଜଗନ୍ନାଥ। ନମସ୍କାର, ମୋର ଅଗଣିତ ଦର୍ଶକ ବନ୍ଧୁମାନଙ୍କୁ ମୁଁ ଆପଣମାନଙ୍କର କଣ୍ଠଶିଳ୍ପୀ ଉମାକାନ୍ତ ଦାସ ପ୍ରଣାମ ଜଣାଉଛି। ଏବଂ ଆଜି ଆପଣମାନେ ଯେଉଁ ଗୀତଟି ଶୁଣିଲେ ସେ ଗୀତଟି ହେଲା ମୋ ଶ୍ରୀକ୍ଷେତ୍ର ଜହ୍ନ ଯୋଡ଼ିଦେରେ ମୋ ସାଥିରେ ଭବ ବନ୍ଧନ। ବହୁତ ହି ସୁନ୍ଦର ଭଜନ, ପ୍ରଭୁ ଜଗତନ୍ନାଥ ଜଗନ୍ନାଥଙ୍କ ଉପରେ ଗୋଟିଏ ଭାବଭରା ଭକ୍ତିଭରା ବହୁତ ସୁନ୍ଦର ଭଜନ ହେଇଛି। ଏବଂ ଏ ଗୀତଟିକୁ ଯିଏ ଲେଖିଛନ୍ତି ଆମର ଓଡ଼ିଶାର ସୁନାମଧନ୍ୟ ଲିରିସିଷ୍ଟ ଏବଂ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ରବି ସାର୍, ତାଙ୍କୁ ମୁଁ ପ୍ରଣାମ ଜଣାଉଛି। ଏବଂ ସେ ବହୁତ ହି ସୁନ୍ଦର ଭଜନ ଲେଖିଛନ୍ତି ଯେ ମୋ ଶ୍ରୀକ୍ଷେତ୍ର ଜହ୍ନ ଯୋଡ଼ିଦେରେ ମୋ ସାଥିରେ ଭାବବନ୍ଧନ। ଏବଂ ମୁଁ ବିଶେଷ ଧନ୍ୟବାଦ ଦେବି ଜୟଶ୍ରୀ ମ୍ୟାଡ଼ାମ୍ଙ୍କୁ, ତାଙ୍କୁ ମଧ୍ୟ ମୁଁ ଏଠୁ ପ୍ରଣାମ ଜଣାଉଛି, ଯାହାକି ସୁର ଭାଇବ୍ରେସନ୍ ଷ୍ଟୁଡ଼ିଓରେ ବା ତାଙ୍କ ଷ୍ଟୁଡ଼ିଓରେ ହିଁ ମୁଁ ଗୀତଟି ଗାଇଛି ଏବଂ ତାଙ୍କ ପାଇଁ ହିଁ ଆଜି ଏତିକି ସମ୍ଭବ ହେଇପାରିଛି ଏବଂ ତାଙ୍କୁ ମଧ୍ୟ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଏବଂ ମୁଁ ଆଶା କରୁଛି ଆଗରୁ ମୋତେ ଆପଣମାନେ ଯେମିତି ଭଲ ପାଇବା ଦେଉଥିଲେ ଏ ଗୀତରେ ମଧ୍ୟ ସେମିତି ଭଲ ପାଇବା ଦେବେ। ଆମ ସୁର ଭାଇବ୍ରେସନ ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ ଏବଂ ସବସ୍କ୍ରାଇବ୍ କରିବେ। ଏତିକି କହି ରହୁଛି, ନମସ୍କାର, ଜୟ ଜଗନ୍ନାଥ।